ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତାକାଲିଠାରୁ. ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା. ନିଟ୍ ୟୁଜି 2024ରେ ଗ୍ରେସ୍ ମାର୍କ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ଆଜି ଦେଉଛନ୍ତି ପୁନଃ ପରୀକ୍ଷା. ଦୁଇଦିନିଆ ସରକାରୀ ଗସ୍ତରେ ଆଜି ୟୁଏଇ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର. ଏବଂ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଆଫଗାନିସ୍ତାନ. ୟୁଏସ୍ଏ ସହ ଇଂଲଣ୍ଡର ମୁକାବିଲା ହେବ ଭାରତୀୟ ସମୟ ରାତି 8ଟାରେ. ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ. ଏହି ଅଧିବେଶନ କାଳରେ ନବନିର୍ବାଚିତ ସଦସ୍ୟମାନେ ଶପଥ ନେବେ. ଅସ୍ଥାୟୀ ବାଚସ୍କତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବିଜେପିର ସଦସ୍ୟ ଭର୍ତ୍ତୃହରି ମହତାବ ଏହି ଶପଥପାଠ କରାଇବେ. ଆସନ୍ତା 26 ତାରିଖ ଦିନ ଲୋକସଭା ବାଚସ୍କତି ନିର୍ବାଚନ ହେବ. 27 ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ. ରାଜ୍ୟସଭାର ଅଧିବେଶନ ଆସନ୍ତା 27 ତାରିଖରୁ ଆରମ୍ଭ ହେବ. ସଂସଦର ଅଧିବେଶନ ଜୁଲାଇ 3 ତାରିଖରେ ଶେଷ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ଦେଶରେ ଉପୁଜୁଥିବା ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକରେ ସମୀକ୍ଷା କରିଛନ୍ତି. ଏହି ବୈଠକରେ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ, ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ମନ୍ତ୍ରଣାଳୟର ସଚିବ ଏବଂ ଅନ୍ୟାନ୍ୟ ବିଭାଗୀୟ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିଥିଲେ. ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ସିକ୍କିମ୍ରେ ନିକଟରେ ଘଟିଥିବା ବର୍ଷାଜନିତ ଭୂସ୍କଳନ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା. ଆସାମରେ ମଧ୍ୟ ଲକ୍ଷାଧିକ ଲୋକ ବିଭିନ୍ନ ଜିଲ୍ଲାରେ ପ୍ରଭାବିତ ହୋଇଥିବା ନେଇ ଆଲୋଚନା ହେବା ସହ ତ୍ରିପୁରାରେ ଘଟିଥିବା ବାତ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା. ନିଟ୍ ୟୁଜି 2024ରେ ଗ୍ରେସ୍ ମାର୍କ ପାଇଥିବା ସମସ୍ତ 1563 ଜଣ ପରୀକ୍ଷାର୍ଥୀ ଆଜି ପୁନଃ ପରୀକ୍ଷା ଦେବେ. ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କୁହାଯାଇଛି ଏହି ପରୀକ୍ଷା ଆଜି ଦିନ 2ଟାରେ ଆରମ୍ଭ ହୋଇ ସନ୍ଧ୍ୟା 5:20ରେ ଶେଷ ହେବ. ଏନ୍ଟିଏ କହିଛି ସୁପ୍ରିମକୋର୍ଟ ଏନ୍ଟିଏ ଉଚ୍ଚସ୍ତରୀୟ କମିଟି ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଯେଉଁ 1563 ଜଣଙ୍କୁ ଗ୍ରେସ୍ ଏବଂ କମ୍ପେନ୍ସେଟୋରୀ ମାର୍କସ୍ ପ୍ରଦାନ କରାଯାଇଥିଲା ସେମାନଙ୍କୁ ପୁନଃ ପରୀକ୍ଷା ଦେବା ପାଇଁ ମତାମତ ଦେଇଥିଲେ. ଆଜି ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାରେ ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ ନାହିଁ ସେମାନେ ପାଇଥିବା ମୂଳ ମାର୍କକୁ ବିଚାରକୁ ନିଆଯିବ. ସୂଚନାଯୋଗ୍ୟ ଗତମାସ 5 ତାରିଖରେ ନିଟ୍ ୟୁଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଅପରପକ୍ଷରେ ନିଟ୍ ପିଜି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆଜି ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯିବା ସହ ପରବର୍ତ୍ତୀ ତାରିଖ ନେଇ ପରେ ଘୋଷଣା କରାଯିବ ବୋଲି ସ୍ୱଷ୍ଟ କରାଯାଇଛି। ନିଟ୍ ପରୀକ୍ଷା ଅନିୟମିତତା ଅଭିଯୋଗରେ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂହଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଇଛି। କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗରେ ତାଙ୍କୁ ଅବସ୍ଥାପିତ କରାଯାଇଛି। ଭାରତୀୟ ବାଣିଜ୍ୟ ବିକାଶ ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂ ଖରୋଲାଙ୍କୁ ଏନ୍ଟିଏର ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଛି। ଅନ୍ୟପକ୍ଷରେ ଶିକ୍ଷା ମନ୍ତ୍ରଣାଳୟ ନିଟ୍ ୟୁଜି ପରୀକ୍ଷା 2024ର ଅନିୟମିତତା ଅଭିଯୋଗର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଦୁଇଦିନିଆ ସରକାରୀ ଗସ୍ତରେ ୟୁନାଇଟେଡ୍ ଆରବ ଏମିରେଟ୍ସ ଗସ୍ତ କରିବେ। ଏହି ଗସ୍ତ ସମୟରେ ମନ୍ତ୍ରୀ ଡକ୍ଟର ଜୟଶଙ୍କର ୟୁଏଇ ପ୍ରତିପକ୍ଷଙ୍କ ସହ ଦୁଇ ଦେଶ ମଧ୍ୟରେ ଥିବା ଭାଗିଦାରିତାକୁ ବ୍ୟାପକ କରିବା ପାଇଁ ବିସ୍ତୃତ ଆଲୋଚନା କରିବେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଭାରତ ଏବଂ ୟୁଏଇ ମଧ୍ୟରେ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରଣନୈତିକ ଭାଗିଦାରିତାକୁ ଦୃଢ଼ୀଭୂତ କରିବାକୁ ତାଙ୍କର ଏହି ଗସ୍ତ ଏକ ସୁଯୋଗ ପ୍ରଦାନ କରିବ। ସଂସଦର ପ୍ରଥମ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ଆକାଶବାଣୀର ସମ୍ଭାଦ ବିଭାଗ ପକ୍ଷରୁ ଇସ୍ୟୁ ବିଫୋର୍ ପାର୍ଲାମେଣ୍ଟ ଏବଂ ସଂସଦ କେ ସମର୍ଥ ମୁଦ୍ଦେ ଶୀର୍ଷକ ସ୍ୱତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମ ପ୍ରସାରିତ ହେବ। ରାତି 9:30ରୁ 10 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଇସ୍ୟୁ ବିଫୋର୍ ପାର୍ଲାମେଣ୍ଟ କାର୍ଯ୍ୟକ୍ରମ ଆକାଶବାଣୀ ରେନ୍ବୋ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ପ୍ରସାରିତ ହେବାକୁ ଥିବାବେଳେ ସଂସଦ କେ ସମର୍ଥ ମୁଦ୍ଦେ ଆକାଶବାଣୀ ଗୋଲ୍ଡ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏୟାର .com ଏବଂ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନେମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନେମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନେମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣି ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର 1985 ମସିହାରେ ଆଜିର ଦିନରେ ଘଟିଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ 182 କନିଷ୍କ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 39ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାରମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ, ଆତଙ୍କବାଦୀଙ୍କ ହୀନ ଉଦ୍ୟମ ଯୋଗୁଁ ଏହି ବିମାନ ଦୁର୍ଘଟଣାରେ 392 ଜଣ ପ୍ରାଣ ହରାଇଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପକୁ କେବେ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ଆଜିର ଏହି ଶ୍ରାଦ୍ଧ ଦିବସ ଆମକୁ ମନେ ପକାଇ ଦେଉଥିବା ସେ ଅଭିହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶିଷ୍ଟ ଚିନ୍ତାନାୟକ ତଥା ଶିକ୍ଷାବିତ୍ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ମାତୃଭୂମିର ସେବାରେ ଡକ୍ଟର ମୁଖାର୍ଜୀ ନିଜର ଜୀବନକୁ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କର ଅନନ୍ୟ ବ୍ୟକ୍ତିତ୍ୱ ଦେଶର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ପ୍ରଦାନ କରିବ। ସେହିପରି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଡକ୍ଟର ମୁଖାର୍ଜୀଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ କହିଛନ୍ତି, ଶ୍ରୀ ମୁଖାର୍ଜୀ ଜଣେ ବିବିଧ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କର ସମଗ୍ର ଜୀବନ ଦେଶପ୍ରେମ, ଶିକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ନିୟୋଜନ କରୁଥିଲେ। ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଶ୍ରୀ ନଡ୍ଡା ଚାରା ବଣ୍ଟନ କରିଥିଲେ। ଆନ୍ତର୍ଜାତିକ ଅଲମ୍ପିକ୍ ଦିବସ ପାଳନ ଉପଲକ୍ଷେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦେଶରେ ଏକତା ଓ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ସମସ୍ତଙ୍କୁ କ୍ରୀଡ଼ା ଶକ୍ତିକୁ ପ୍ରୋହାହିତ କରିବାକୁ ସେ ଆହ୍ୱାନ କରିଛନ୍ତି। ପ୍ୟାରିସ୍ ଅଲମ୍ପିକ୍ସ 2024ରେ ଅଂଶଗ୍ରହଣ କରିବାକୁ ଥିବା କ୍ରୀଡ଼ାବିତ୍ମାନଙ୍କୁ ପ୍ରସ୍ତୁତ ରହିବାକୁ ସେ ଶୁଭକାମନା ଜଣାଇଛନ୍ତି। ଏଥରର ଆନ୍ତର୍ଜାତିକ ଅଲମ୍ପିକ୍ ଦିବସ 2024ର ବାର୍ତ୍ତା ରହିଛି, ଲେଟ୍ସ ମୁଭ୍ ଆଣ୍ଡ ସେଲିବ୍ରେଟ୍। ସୂଚନାଯୋଗ୍ୟ, ସମଗ୍ର ବିଶ୍ୱରେ 1948 ମସିହାର ଆଜିର ଦିନରେ ଏହି ଦିବସ ପାଳନ ହୋଇଆସୁଛି। ଉତ୍ତର କାଶ୍ମୀରର ବାରମୁଲା ଜିଲ୍ଲା ନିୟନ୍ତ୍ରିତ ରେଖାର ଉରି ସେକ୍ଟର ଅଞ୍ଚଳରେ ଭାରତୀୟ ସେନାଙ୍କ ଗୁଳିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି। ବଜରଙ୍ଗ ଉରି ସେକ୍ଟର ଅଞ୍ଚଳରେ ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିବା ଖବର ପାଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଗତକାଲି ରାତିରୁ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବା ପରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏ ବିଷୟରେ ଅଧିକ ଖବରକୁ ଅପେକ୍ଷା କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି କେରଳ, କର୍ଣ୍ଣାଟକ ଏବଂ ଗୋଆରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ଭୀଷଣ ବର୍ଷା ହେବା ନେଇ ଅନୁମାନ କରିଛି। ତାମିଲନାଡୁ, ମହାରାଷ୍ଟ୍ର ଏବଂ ଗୁଜରାଟରେ ଏହି ସମୟ ମଧ୍ୟରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବାର ସୂଚନା ଦିଆଯାଇଛି। ଆଇଏମ୍ଡି କହିଛି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଏବଂ ପୂର୍ବ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ଆଗାମୀ 3 ଦିନ ମଧ୍ୟରେ ଅଧିକ ସକ୍ରିୟ ହେବ ବୋଲି ପାଗ ଅନୁକୂଳ ରହିଛି। ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆନର୍ସଭେଲ୍ ଷ୍ଟାଡିୟମ୍ରେ ଆଜି ଅନୁଷ୍ଠିତ ମ୍ୟାଚ୍ରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ 21 ରନ୍ରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଆଫଗାନିସ୍ତାନ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 148 ରନ୍ ସଂଗ୍ରହ କରିଥିଲା। ତେବେ ଅଷ୍ଟ୍ରେଲିଆ 19 ଓଭର 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 127 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲବାଦିନ ନୟେବ 4 ମୂଲ୍ୟବାନ ୱିକେଟ୍ ନେଇ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷିତ ହୋଇଥିଲେ। ବ୍ରିଜ୍ଟାଉନ୍ର କିଙ୍ଗଷ୍ଟନ୍ ଓଭାଲ୍ଠାରେ ଭାରତୀୟ ସମୟ ଆଜି ରାତି 8ଟାରେ ୟୁଏସ୍ଏ ସହ ଇଂଲଣ୍ଡର ମୁକାବିଲା ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ବାଂଲାଦେଶକୁ 50 ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବାର ସମ୍ଭାବନା ଅଧିକ ଦୃଢ଼ୀଭୂତ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତାକାଲିଠାରୁ। ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକରେ ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ନିଟ୍ ୟୁଜି 2024ରେ ଗ୍ରେସ୍ ମାର୍କ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ଆଜି ଦେଉଛନ୍ତି ପୁନଃ ପରୀକ୍ଷା। ଦୁଇଦିନିଆ ସରକାରୀ ଗସ୍ତରେ ଆଜି ୟୁଏଇ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଆଫଗାନିସ୍ତାନ। ୟୁଏସ୍ଏ ସହ ଇଂଲଣ୍ଡର ମୁକାବିଲା ହେବା ଭାରତୀୟ ସମୟ ରାତି 8:00ରେ। ସମ୍ବାଦ ଶେଷ ହେଲା।